जय जगन्नाथ। କାଳିଆ ଚିଠି ଲେଖୁଛି ରାଧିକାଙ୍କ ପାଖ, ସେ ଚିଠି ଅଧା ହେଇଯାଇଛି। ଏଇଥିପାଇଁ ଯେତେବେଳେ ସେ ଚିଠି ଲେଖୁଛି, ରାଧିକାଙ୍କ ମୁହଁ ସେ ଚିଠିରେ ଭାସି ଉଠୁଛି, ତେଣୁ କାଳିଆ ଆଉ ଚିଠି ଲେଖି ପାରୁନାହିଁ। କଣ ସେ ଚିଠି, କେମିତି ଆସେ ଚିଠି, ଆଉ କାହା ହାତରେ ଯାଉଛି ଚିଠି, ପାରା ହାତରେ ଯାଉଛି ଚିଠି? ଯେମିତି ଅତୀତରେ ଆପଣମାନେ ଜାଣିଥିବେ, ଇତିହାସ କହେ ଯେ ଅତୀତରେ ପାରାମାନେ ହିଁ ସବୁ କନଫିଡେନ୍ସିଆଲ ଚିଠି ନେଇକି ଯାଉଥିଲା।
କାଳିଆ ପୋଷିଛି ପାରା ବଡ଼ ଦେଉଳରେ,
କାହିଁକି
ଶ୍ରୀକ୍ଷେତ୍ରରୁ ଚିଠି ନେଇ ଯିବ ଗୋପପୁରେ। କାଳିଆ ପୋଷିଛି ପାରା ବଡ଼ ଦେଉଳରେ, ଶ୍ରୀକ୍ଷେତ୍ରରୁ ଚିଠି ନେଇ ଯିବ ଗୋପପୁରେ। ହେଲେ ଚିଠି ଲେଖା ରହେ ଅଧା, ତାକୁ ସବୁ ଦିଶେ ରାଧା ରାଧା। ହେଲେ ଚିଠି ଲେଖା ରହେ ଅଧା, ତାକୁ ସବୁ ଦିଶେ ରାଧା ରାଧା। ଜଗା ପଡ଼ିଛି ଅଡ଼ୁଆରେ ରାଧା ମୁହଁ ନାଚୁଛି ଚକା ଆଖିରେ, ରାଧା ମୁହଁ ନାଚୁଛି ଚକା ଆଖିରେ। କାଳିଆ ପୋଷିଛି ପାରା ବଡ଼ ଦେଉଳରେ, ଶ୍ରୀକ୍ଷେତ୍ରରୁ ଚିଠି ନେଇ ଯିବ ଗୋପପୁରେ। ତ ଡାକିଲେ ଯିଏ ଉତ୍ତର ଦିଏ, ନାଧା ପାଇଁ ନିରୁତ୍ତର ଚିଠିରେ ସିଏ। ହକ ତ ଡାକିଲେ ଯିଏ ଉତ୍ତର ଦିଏ, ରାଧା ପାଇଁ ନିରୁତ୍ତର ଚିଠିରେ ସିଏ। ଚିଠି ଲେଖିବ ଦୁଇ ଅକ୍ଷର ନେଇ, ରାଧା ବିନା କିଛି ଲେଖି ପାରୁ ତ ନାହିଁ। ପାରା ଘୁମୁରିଲେ ଘୁମୁ ଘୁମୁ, ସତେ କହେ ଚିଠି ଦିଅ ଛାମୁ। ପାରା ଘୁମୁରିଲେ ଘୁମୁ ଘୁମୁ, ସତେ କହେ ଚିଠି ଦିଅ ଛାମୁ। ହେବ ଯିବାକୁ ବହୁ ଦୂରେ ନିରୁପାୟ କାଳିଆ ହସେ ମିଛରେ, ନିରୁପାୟ କାଳିଆ ହସେ ମିଛରେ। କାଳିଆ ପୋଷିଛି ପାରା ବଡ଼ ଦେଉଳରେ, ଶ୍ରୀକ୍ଷେତ୍ରରୁ ଚିଠି ନେଇ ଯିବ ଗୋପପୁରେ।
କାଳିଆର ଚିଠି ଲେଖା ସରିପାରୁନି, କାଳିଆର ଚିଠି ଲେଖା ସରିପାରୁନାହିଁ। ପାରା ଅପେକ୍ଷା କରୁଛି ବଡ଼ ଦେଉଳରୁ ସେ ଯାଇପାରୁନି। ଭକ୍ତ କହୁଛି, ହେ ପ୍ରଭୁ, ମୁଁ ସେଇ ପାରା ହେଇଥାନ୍ତି, ବନ୍ଧା ରହନ୍ତି ବଡ଼ ଦେଉଳରେ, ତମକୁ ଦର୍ଶନ କରନ୍ତି ସବୁଦିନ ସବୁଦିନ ସବୁ ସମୟ।
କାଳିଆର ଚିଠି ଲେଖା ସରିପାରୁନି, ବଡ଼ ଦେଉଳରୁ ପାରା ଯାଇପାରୁନି। କାଳିଆର চিঠি লেখা সরি পারুনি বড় দেউলরু পারা যাই পারুনি অধা গড়া ঠাকুরঙ্ক চিঠি তো অধা চিঠি নেবা পাই পারা পড়িছি বন্ধা মুখী হুঁতি শ্রীক্ষেত্র পারা বন্ধা রহন্তি জীবন সারা মুখী হুঁতি শ্রীক্ষেত্র পারা বন্ধা রহন্তি জীবন সারা কলা মাণিক চরণরে অধা লেখা চিঠি সে খাউ অধারে অধা লেখা চিঠি সে খাউ অধারে কালিয়া পশিছি পারা বড় দেউলরে শ্রীক্ষেত্ররু চিঠি নেই জীব গোপপুরে হেলে চিঠি লেখা রহে অধা তাকু সবু দিশে রাধা রাধা জগা পড়িছি অড়ুয়ারে রাধা মোহনা চুচি চকাকিরে রাধা মোহনা চুচি চকাকিরে রাধা মোহনা চুচি চকাকিরে।